ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାର ଆନ୍ଦୋଳନରତ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଦେଲେ ଆହ୍ୱାନ। ଆଜି ସୁଦ୍ଧା ଦେଶରେ କୌଣସି ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଚେନ୍ନାଇରେ ଏକ ଅତ୍ୟାଧୁନିକ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରର କରିବେ ଉଦ୍ଘାଟନ। ଏବଂ ମିଳିତ ଜାତିସଂଘର ଏକ ମାନବାଧିକାର ଦଳ ଆସନ୍ତା ସପ୍ତାହରେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଢାକାରେ କରିବେ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସହଯୋଗ ପ୍ରଦାନ କରିବାରେ ଭାରତ ସଂକଳ୍ପବଦ୍ଧ। ବାଣିଜ୍ୟ, ଅନ୍ତର୍ଦେଶୀୟ ବିକାଶ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା ମହିଳା ସଶକ୍ତିକରଣକୁ ପ୍ରୋହାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଡିଜିଟାଲ୍ ଭିଭିଭୂମିର ଭୂମିକା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର G20 ଅଧ୍ୟକ୍ଷତା ସମୟରେ ଏକ ବୈଶ୍ୱିକ ପାଣ୍ଠି ଗଠନ କରିଥିଲା। ଦକ୍ଷିଣ ଗୋଲାର୍ଦ୍ଧର ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ୍ ଭିଭିଭୂମିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ G20 ସଦସ୍ୟ ରାଷ୍ଟ୍ରଙ୍କର ସହମତି କ୍ରମେ ଏହିଭଳି ପାଣ୍ଠି ଗଠନ କରାଯାଇଥିଲା। ଏହି ପାଣ୍ଠିରୁ ଭାରତ 25 ନିୟୁତ ଡଲାର ପ୍ରାରମ୍ଭିକ ଭାବେ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ଆହ୍ୱାନଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। COVID-19 ମହାମାରୀର ପରବର୍ତ୍ତୀ ପ୍ରଭାବ ସହ ବିଶ୍ୱ ଏବେ ମଧ୍ୟ ସଂଘର୍ଷ କରୁଥିବାବେଳେ ବିଭିନ୍ନ କ୍ଷେତ୍ରରେ ଯୁଦ୍ଧ ପରିସ୍ଥିତି ବିକାଶର ଯାତ୍ରାକୁ ବାଧା ପହଞ୍ଚାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀର ଆୟୋଜନ କରିଥିବାରୁ ଇରାକ ଭାରତ ସରକାରଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛି। ଇରାକର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଫୁଆଦ୍ ହୁସେନ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଗ୍ଲୋବାଲ୍ ସାଉଥ୍ ସଶକ୍ତିକରଣ ଶୀର୍ଷକ ଏକ ଆଲୋଚନାରେ ଅଂଶଗ୍ରହଣ କରି ଏହା କହିଛନ୍ତି। ସେ କହିଛନ୍ତି, ଇରାକ ଗ୍ଲୋବାଲ୍ ସାଉଥ୍ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସମସ୍ତଙ୍କ ସହ ମିଳିତ ଭାବେ ଏକ ସମୃଦ୍ଧ ଭବିଷ୍ୟତ ପାଇଁ ନିରନ୍ତର କାର୍ଯ୍ୟ କରିବା ଲାଗି ଇରାକ ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ପ୍ରତିଶ୍ରତି ଦେଇ ବୃହତ୍ତର ସ୍ୱାର୍ଥ ରକ୍ଷା ଲାଗି ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ କହିଛି। ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପେସାଦାରମାନଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ୱାସ୍ଥ୍ୟ କ୍ଷେତ୍ରର ପେସାଦାର, ଅଂଶୀଦାର ଏବଂ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ପ୍ରସ୍ତାବ ଦେବ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲର ମହିଳା ଡାକ୍ତରଙ୍କ ହତ୍ୟା ଘଟଣା ପରେ ଭାରତୀୟ ମେଡିକାଲ ସଂଘ ଆଇଏମ୍ଏ ସମେତ ବିଭିନ୍ନ ଡାକ୍ତରୀ ସଂଘ ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ବୈଠକ କରିଥିଲେ। ମିଳିତ ଭାବେ ସମସ୍ତ ସଂଗଠନ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସେମାନଙ୍କ ନିରାପତ୍ତା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ସେମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରତିଶ୍ରତି ଦେଇଛି। ଦେଶରେ ମ୍ୟାଲେରିଆ ଓ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ପକ୍ଷରୁ ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଆହ୍ୱାନ ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, କୋଲକାତାର ଏକ ମେଡିକାଲ କଲେଜ ଓ ହସ୍କିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କେବଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ନୁହନ୍ତି, ସମଗ୍ର ଦେଶ ଏଥିନେଇ ଚିନ୍ତା ପ୍ରକଟ କରୁଛି। ଆଜି ଭୁବନେଶ୍ୱରରେ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନିରାପତ୍ତା ଚିନ୍ତାର କାରଣ ହୋଇଥିବା କହିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ପଶ୍ଚିମବଙ୍ଗରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଘଟଣା ପରେ ଆବଶ୍ୟକ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆଜି ସୁଦ୍ଧା ଦେଶରେ କୌଣସି ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ମଙ୍କି ପକ୍ସକୁ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ମଙ୍କି ପକ୍ସ ସ୍ଥିତି ଓ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମଙ୍କି ପକ୍ସ ରୋଗର ନିୟନ୍ତ୍ରଣ ଓ ପ୍ରତିରୋଧ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ସତର୍କତାମୂଳକ ପଦକ୍ଷେପ ମଧ୍ୟରେ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଓ ନମୁନା ପରୀକ୍ଷଣ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବହୁ ସଂଖ୍ୟାରେ ମଙ୍କି ପକ୍ସ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ଦେଶରେ କମ୍ ରହିଛି। ଏହି ରୋଗ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ଦୃଷ୍ଟି ରଖିଛି। ଏହି ରୋଗରେ ଆକ୍ରାନ୍ତଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଏହି ରୋଗ ବ୍ୟାପିଥାଏ। ତେବେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା କରାଗଲେ ସେମାନେ 2-4 ସପ୍ତାହ ମଧ୍ୟରେ ସୁସ୍ଥ ହୋଇଥାନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ତାଙ୍କ ଚେନ୍ନାଇ ଗସ୍ତ ଅବସରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଅତ୍ୟାଧୁନିକ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରର ଉଦ୍ଘାଟନ କରିବେ। ସେ ଚେନ୍ନାଇରେ ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର ଏବଂ ପୁଡୁଚେରୀରେ କୋଷ୍ଟଗାର୍ଡ ଏୟାର ଏନ୍କ୍ଲେଭ୍କୁ ଉଦ୍ଘାଟନ କରିବେ। ସାମୁଦ୍ରିକ ପ୍ରଦୂଷଣ ପରିଚାଳନାରେ ଚେନ୍ନାଇ ବନ୍ଦରସ୍ଥିତ ପ୍ରଦୂଷଣ କେନ୍ଦ୍ର ଏକ ଅଭିନବ ପଦକ୍ଷେପ। ସାମୁଦ୍ରିକ ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ କରିବା ଦିଗରେ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। କର୍ଣ୍ଣାଟକର ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ଅଧୀନସ୍ଥ ଜମି ଆବଣ୍ଟନ ଦୁର୍ନୀତି ମାମଲାକୁ ନେଇ ବିଜେପି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟଙ୍କୁ ସମାଲୋଚନା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଦଳର ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରି କହିଛନ୍ତି ଏହି 4,000 କୋଟି ଟଙ୍କାର ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟ ଓ ତାଙ୍କ ପରିବାର ସମ୍ପୃକ୍ତ ଅଛନ୍ତି। ଇତିମଧ୍ୟରେ ସିଦ୍ଧରମେୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଅନୁମତି ପ୍ରଦାନ କରିଛନ୍ତି। ଟିଜା ଆବ୍ରାହମ, ପ୍ରଦୀପ ଏବଂ ସ୍ନେହମୟୀ କ୍ରିଷ୍ଣାଙ୍କ ପକ୍ଷରୁ ଦାଖଲ କରାଯାଇଥିବା 3ଟି ପିଟିସନ ଆଧାରରେ ରାଜ୍ୟପାଳ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୂର୍ବରୁ ଗତମାସ 26 ତାରିଖରେ ଶ୍ରୀ ଗେହଲତ ଏହି ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟଙ୍କୁ କାରଣ ଦର୍ଶା ନୋଟିସ୍ ଜାରି କରିଥିଲେ। ସପ୍ତାହକ ମଧ୍ୟରେ ନୋଟିସ୍ର ଜବାବ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ନୋଟିସ୍ ପ୍ରଦାନ କରି ରାଜ୍ୟପାଳ ତାଙ୍କ ସାୟିଧାନିକ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି ରାଜ୍ୟ କ୍ୟାବିନେଟ୍ ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ପବନ ଖେରା ଏହି ଘଟଣାକୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି। ସିଦ୍ଧରମେୟଙ୍କ ବିରୁଦ୍ଧରେ ଏହି ମାମଲା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ଆକାଶବାଣୀ ସମାଚାର ବିଭାଗ ଘଣ୍ଟିକିଆ ସମାଚାର ପ୍ରସାରଣ ସୂଚୀରେ ପରିବର୍ତ୍ତନ କରାଯିବ। ଆସନ୍ତାକାଲି ମଧ୍ୟରାତ୍ରିଠାରୁ ପ୍ରଥମେ ହିନ୍ଦୀ ଭାଷାରେ ସମ୍ବାଦ ପ୍ରସାରଣ ହେବ, ପରେ ପରେ 5 ମିନିଟ୍ ଅବଧିର ଇଂରାଜୀ ସମ୍ବାଦ ପ୍ରସାରଣ କରାଯିବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ର ପ୍ରଥମ ଉପପରିଚାଳନା ନିର୍ଦ୍ଦେଶକ ଡକ୍ଟର ଗୀତା ଗୋପୀନାଥ କହିଛନ୍ତି ଗତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଆଶାଠାରୁ ଅଧିକ ଥିଲା। 2027 ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆଗାମୀ 5-6 ବର୍ଷ ମଧ୍ୟରେ ଭାରତରେ ବହୁ ପରିମାଣର ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ଘରୋଇ ବ୍ୟବହାରରେ ସୁଧାର ଆସିବା ସହ ଅନୁକୂଳ ମୌସୁମୀ ଯୋଗୁଁ ଅମଳ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ସେ କହିଛନ୍ତି ଦୁଇଚକିଆ ଯାନଠାରୁ ଆରମ୍ଭ କରି ଉପଭୋକ୍ତା ସାମଗ୍ରୀ ପର୍ଯ୍ୟନ୍ତ ଭାରତରେ ସାମଗ୍ରିକ ବ୍ୟବହାର ବୃଦ୍ଧି ପାଇବା ଅଭିବୃଦ୍ଧି ହାର ବଢ଼ାଇବାରେ ସହାୟକ ହେଉଛି। ଦକ୍ଷିଣ ଲେବାନନର ନାବାଟିହେ ଜିଲ୍ଲାର ଏକ ଆବାସିକ କୋଠା ଉପରେ ଆଜି ସକାଳେ ଇସ୍ରାଏଲ୍ ପକ୍ଷରୁ ଏୟାର ଷ୍ଟ୍ରାଇକ୍ରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ବହୁ ଘର ଭାଙ୍ଗିଯାଇଛି। ରାସ୍ତାରେ ଜମା ହୋଇଥିବା ଭଗ୍ନାବଶେଷକୁ ଉଠାଇବା ପାଇଁ ସିଭିଲ୍ ଡିଫେନ୍ସ ଏବଂ ଇସ୍ଲାମିକ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ଅନେକଗୁଡ଼ିଏ ବୁଲ୍ଡୋଜର ଏବଂ କ୍ରେନ୍କୁ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ ଗତବର୍ଷ ଅକ୍ଟୋବର 8 ତାରିଖରେ ଲେବାନନ ଇସ୍ରାଏଲ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିଲା। ମିଳିତ ଜାତିସଂଘର ଏକ ମାନବାଧିକାର ଦଳ ଆସନ୍ତା ସପ୍ତାହରେ ଢାକା ଗସ୍ତ କରି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସହ ଆଲୋଚନା କରିବେ। ଏହି ଦଳ ସେଠାରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରେସ୍ଙ୍କ ଉପମୁଖପାତ୍ର ଫରାନ୍ ହକ୍ କହିଛନ୍ତି ଜାତିସଂଘ ମାନବାଧିକାର ହାଇକମିଶନର ଭୋଲକର ତୁର୍କ ମଧ୍ୟବର୍ତ୍ତୀ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍ଙ୍କ ସହ ଆଲୋଚନା କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ସମର୍ଥନ ପ୍ରଦାନ କରିବ ବୋଲି ଏହି ଆଲୋଚନା କାଳରେ ଶ୍ରୀ ତୁର୍କର କହିଛନ୍ତି। ଶ୍ରୀ ତୁର୍କ ଜେନେଭାରେ ଏକ ବିବୃତ୍ତି ଦେଇ କହିଛନ୍ତି ବାଂଲାଦେଶରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗର ବ୍ୟାପକ, ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ହେବାର ଆବଶ୍ୟକତା ରହିଛି। ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାର ଆନ୍ଦୋଳନରତ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଦେଲେ ଆହ୍ୱାନ। ଆଜି ସୁଦ୍ଧା ଦେଶରେ କୌଣସି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଚେନ୍ନାଇରେ ଏକ ଅତ୍ୟାଧୁନିକ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରର କରିବେ ଉଦ୍ଘାଟନ। ଏବଂ ମିଳିତ ଜାତିସଂଘର ଏକ ମାନବାଧିକାର ଦଳ ଆସନ୍ତା ସପ୍ତାହରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଢାକାରେ କରିବେ ଆଲୋଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।